ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧାହରି, ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରୀ। ସତରେ ରାଧାକୃଷ୍ଣଙ୍କ ସେ ଲୀଳା ଅବ୍ୟକ୍ତ ଅନନ୍ତ। ଭକ୍ତ ଆଉ କବିମାନେ ଯୁଗ ଯୁଗ ଧରି ସେହି ଲୀଳାର ବନ୍ଦନା କରିଆସିଛନ୍ତି। ସେହି ଲୀଳାର ଅପୂର୍ବ କାହାଣୀ ହୃଦୟକୁ ଛୁଇଁ ଯାଇଛି ମଧୁର ବଂଶୀସ୍ୱନ ପରି।
ରାଧା ଲାଜ ଶରମକୁ ଭୁଲିଲା,
ନଈ ତୁଠରୁ ବଇଁଶି ଶୁଭିଲା।